ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି. ମୁଖ୍ୟ ସମ୍ବାଦ, ବିହାରରେ ନବନିର୍ବାଚିତ ଏନ୍ଡିଏ ନେତୃତ୍ୱାଧୀନ ସରକାର ଗଠନ ନେଇ ବୃଦ୍ଧି ପାଇଛି ରାଜନୈତିକ କାର୍ଯ୍ୟକଳାପ. ପାଟନାଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଲେ ଏନ୍ଡିଏର ବରିଷ୍ଠ ନେତା. ହାଇଦ୍ରାବାଦଠାରେ ରାମୋଜୀ ଏକ୍ସେଲେନ୍ସ ଆୱାର୍ଡ 2025 ସମାରୋହରେ ଆଜି ଯୋଗଦେବେ ଉପରାଷ୍ଟ୍ରପତି. ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପ୍ରେସ୍ ଦିବସ. ଛତିଶଗଡ଼ ସୁକ୍ମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 3 ମାଓବାଦୀଙ୍କ ମୃତ୍ୟୁ. ଏବଂ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ ପ୍ରତିଯୋଗିତା. ବିହାରରେ ନବନିର୍ବାଚିତ ଏନ୍ଡିଏ ନେତୃତ୍ୱାଧୀନ ସରକାର ଗଠନ ନେଇ ରାଜନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି. ବିଭିନ୍ନ ଦଳ ସହିତ ବୈଠକ ପରେ ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି. ଅନେକ ବରିଷ୍ଠ ଏନ୍ଡିଏ ନେତା ମୁଖ୍ୟମନ୍ତ୍ରୀ ଶ୍ରୀ କୁମାରଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି. ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ନୀତିଶ କୁମାରଙ୍କୁ ସାକ୍ଷାତ କରିଛନ୍ତି. ଏନ୍ଡିଏର ମେଣ୍ଟଭୁକ୍ତ ଦଳଗୁଡ଼ିକର ବିଧାୟକ ଦଳ ବୈଠକ ଆଜି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି. ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ବିଧାୟକ ଦଳ ନେତାଙ୍କର ଚୟନ ପ୍ରକ୍ରିୟା ଆଜି ଶେଷ ହେବା ନେଇ ଆଶା କରାଯାଉଛି. ଜେଡିୟୁର ଆଜି ବିଧାୟକ ଦଳ ବୈଠକ ହେବାର ସମ୍ଭାବନା ଥିବାରୁ ସମସ୍ତ 85 ନବନିର୍ବାଚିତ ବିଧାୟକଙ୍କୁ ପାଟନା ଡକାଯାଇଛି. ଅନ୍ୟପକ୍ଷରେ ବିଜେପିର ନବନିର୍ବାଚିତ ବିଧାୟକ ଦଳ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାର ସମ୍ଭାବନା ରହିଛି. ଏନ୍ଡିଏ ମେଣ୍ଟର ସମସ୍ତ ଦଳଗୁଡ଼ିକ ନିଜର ପୃଥକ ପୃଥକ ବୈଠକରେ ବିଧାୟକ ଦଳ ନେତାଙ୍କୁ ଚୟନ କରିବା ପରେ ଏନ୍ଡିଏ ବିଧାୟକ ଦଳର ନୂତନ ନେତା ବାଛିବା ପାଇଁ ମିଳିତ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି. ଏହାପରେ ନବନିର୍ବାଚିତ ବିଧାୟକଙ୍କ ସମର୍ଥନ ପତ୍ର ସହିତ ଏନ୍ଡିଏ ପକ୍ଷରୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ. ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଚଳିତ ସରକାରଙ୍କ କ୍ୟାବିନେଟ୍ର ଶେଷ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି. ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସନ୍ଧ୍ୟାରେ ହାଇଦ୍ରାବାଦଠାରେ ରାମୋଜୀ ସିଟିଠାରେ ରାମୋଜୀ ଏକ୍ସେଲେନ୍ସ ଆୱାର୍ଡ଼ସ 2025 ସମାରୋହରେ ଯୋଗଦେବେ. ଉପରାଷ୍ଟ୍ରପତି ବେଗୁମପେଟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି. ସମାରୋହରେ ଅଂଶଗ୍ରହଣ କରି ଉପରାଷ୍ଟ୍ରପତି ଆଜି ରାତିରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି. ଜାତୀୟ ପ୍ରେସ୍ ଦିବସ ଆଜି ସାରା ଦେଶରେ ପାଳିତ ହେଉଛି. ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ପ୍ରେସ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ପ୍ରେସ୍ ମୁକ୍ତ, ଦାୟିତ୍ୱବାନ ଓ ନୈତିକତା ଆଧାରରେ ତା'ର ନିରପେକ୍ଷ କାର୍ଯ୍ୟ ତୁଲାଇ ଆସୁଛି. 1966 ଆଜିର ଦିନରେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା ହୋଇ ଗଣମାଧ୍ୟମର ଏକ ସ୍ୱାଧୀନ ନୈତିକ ଜାଗ୍ରତ ପ୍ରହରୀ ଭାବେ ତା'ର କାର୍ଯ୍ୟ କରିଆସୁଛି. ଏହି ଦିବସ ଅବସରରେ ଆଜି ଉତ୍କର୍ଷତା ପାଇଁ ବହୁ ଜାତୀୟ ପୁରସ୍କାର ପ୍ରଦାନ ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ ହେଉଛି. ସୂଚନାଯୋଗ୍ୟ, ଗଣମାଧ୍ୟମର ପରିସର ଇତିମଧ୍ୟରେ ବେଶ୍ ପ୍ରଶସ୍ତ ହୋଇଛି. 2004 ସୁଦ୍ଧା ପ୍ରେସ୍ 60,000 ଥିବାବେଳେ 2024-25 ସୁଦ୍ଧା ଏହି ହାର 1.5 ଉର୍ଦ୍ଧ୍ୱ ଥିବା ଜଣାପଡ଼ିଛି. ସମ୍ପ୍ରତି କେତେକ ସଂସ୍କାର ଫଳରେ ପ୍ରକାଶନ ଓ ପତ୍ରପତ୍ରିକା ପଞ୍ଜୀକରଣ ଆଇନ 2023 କାର୍ଯ୍ୟକାରୀ କରିବାକୁ ଏକ ଡିଜିଟାଲ ପ୍ରେସ୍ ସେବା ପୋର୍ଟାଲ ପ୍ରଚଳନ କରାଯାଉଛି. ଏ ସମ୍ପର୍କରେ ପ୍ରଫେସର ଆନନ୍ଦ ପ୍ରଧାନ, ଆଞ୍ଚଳିକ ନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନ ଢେଙ୍କାନାଳ କହିଛନ୍ତି,
ଏ ଦିନ ହମେ ଲୋକତନ୍ତ୍ର ମେ ପ୍ରେସ୍ କି ଅପରିହାରୀ ଭୂମିକା କି ୟାଦ ଦିଲାତା ହେ। ଏକ ସ୍ୱତନ୍ତ୍ର ଔର ସଶକ୍ତ ପ୍ରେସ୍ ଲୋକତନ୍ତ୍ର କି ସାଂସ ହେ, ଉସକି ଆୱାଜ ହେ। ପତ୍ରକାର ନାଗରିକୋଁ କୋ ନା ସିର୍ଫ ଜାନକାରୀ ଦେତେ ହେ, ତଥ୍ୟ ସାମନେ ଲାତେ ହେ। ଆଜ କେ ଜୋ କମଜୋର ବର୍ଗ ହେ, ଉନକି ଭି ଆୱାଜ ବନତେ ହେ। ଏକ ତରହ ସେ ରିପୋର୍ଟିଂଗ, ଖୋଜି ପତ୍ରକାରିତା ଔର ବିଶ୍ଳେଷଣ କେ ମାଧ୍ୟମ ସେ ସମାଜ ମେ ଲୋଗୋଁ କୋ ସହୀ ନିର୍ଣ୍ଣୟ ଲେନେ ମେ ମଦଦ କରତେ ହେ। ପ୍ରେସ୍ ଏକ ତରହ ସେ ନା ସିର୍ଫ ନିଗରାନୀ କରତା ହେ, ବଲକି ଓ ବିଚାରୋଁ କା ଭି ମଞ୍ଚ ହେ, ଜହାଁ ଅଲଗ ଅଲଗ ତରହ କେ ଦୃଷ୍ଟିକୋଣ ସାମନେ ଆତେ ହେଁ, ବହସ ହୋତି ହେ ଔର ଉସକେ ଜରିଏ ସମାଜ ଆଗେ ବଢ଼ତା ହେ। ଔର ରାଷ୍ଟ୍ରୀୟ ପ୍ରେସ୍ ଦିବସ ଦରଅସଲ ଉସି ତରହ କି ସତ୍ୟ, ନିଷ୍ପକ୍ଷତା ଔର ନିର୍ଭୀକ ପତ୍ରକାରିତା କେ ପ୍ରତି ଅପତ୍ରବଦ୍ଧତା କୁ ଦୋହରାନେ କା ଦିନ ଭି ହେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆଜି ସଶସ୍ତ୍ର ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ 3 ମାଓବାଦୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ 2 ମହିଳା ବିଦ୍ରୋହୀ ଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ ଏକ ଜିଲ୍ଲାସ୍ତରୀୟ ରିଜର୍ଭ ଗାର୍ଡ ତୁମାଲପଦ ଅଞ୍ଚଳରେ ଖାନତଲାସୀ ଅଭିଯାନ ଜାରି ରଖିଛି। ମାଓବାଦୀ ଏବଂ ସଶସ୍ତ ବାହିନୀ ମଧ୍ୟରେ ଗୁଳି ବିନିମୟ ଆଜି ସକାଳୁ ଜାରି ରହିଛି। ଘଟଣାସ୍ଥଳରୁ ଅଦ୍ୟାବଧି ତିନିଜଣ ମାଓବାଦୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଓବାଦୀମାନଙ୍କୁ ଧରିବା ନିମନ୍ତେ ସରକାର 15 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ସୁରକ୍ଷା ବାହିନୀ ଅଧିକାରୀମାନେ ମାଓବାଦୀଙ୍କଠାରୁ ଗୋଟିଏ ରାଇଫଲ, ଲଞ୍ଚର୍ସ ଏବଂ ଅନ୍ୟାନ୍ୟ ବିସ୍ଫୋରକ ଦ୍ରବ୍ୟ ଘଟଣାସ୍ଥଳରୁ ଜବତ କରିଥିଲେ। ବସ୍ତର ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ ସୁନ୍ଦରରାଜ ପି କହିଛନ୍ତି, ଗୁଇନ୍ଦା ଖବର ପାଇବା ମାତ୍ରେ ପୁଲିସ ଏବଂ ସଶସ୍ତ ବାହିନୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଥିଲେ। ଖାନତଲାସୀ ଅଭିଯାନ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ଜମ୍ମୁ କାଶ୍ମୀରର କେତେକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଅନ୍ୟ କେତୋଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡକ୍ଟର ସିଂ 924 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ନୂତନ PMGSY ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଉଦ୍ଧମପୁର କାଠୁଆ ଡୋଡା ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାୟ 87 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାର୍ଯ୍ୟର ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ସଡ଼କ ବିକାଶ କ୍ଷେତ୍ରରେ ଉଦ୍ଧମପୁର ଦେଶର ଶ୍ରେଷ୍ଠ 3ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି। ଡକ୍ଟର ସିଂଙ୍କ ଦ୍ୱାରା ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ଗ୍ରାମ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଯୋଗାଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଲିସବନ୍ରେ ଆୟୋଜିତ କୂଟନୈତିକ ବଜାର 2025 ଭାରତର ପ୍ରଦର୍ଶନୀ ମଣ୍ଡପକୁ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସା ପରିଦର୍ଶନ କରିଛନ୍ତି। ଭାରତୀୟ ରାଷ୍ଟ୍ରଦୂତ ପୁନିତ ରାୟ କୁଣ୍ଡଲ ତାଙ୍କୁ ପ୍ରଦର୍ଶନୀ ମଣ୍ଡପଠାରେ ସ୍ୱାଗତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପର୍ତ୍ତୁଗାଲସ୍ଥିତ ଭାରତୀୟ ଦୂତାବାସ କହିଛି, ଏହି ପ୍ରଦର୍ଶନୀ ମଣ୍ଡପ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳନ କରୁଛି। ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ 50 ବର୍ଷର କୂଟନୈତିକ ସମ୍ପର୍କ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦୂତାବାସ କହିଛି, ଗତ 5 ତାରିଖରେ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ 5ମ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ଲୋକସମ୍ପର୍କ ନେଇ ଏହି ବୈଠକରେ ବିସ୍ତୃତ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ପ୍ରତିରକ୍ଷା, ନବୀକରଣୀୟ ଶକ୍ତି, କୃଷି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ ଏବଂ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଭାରତ ୟୁରୋପୀୟ ସଂଘ ସମ୍ପର୍କ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଥିଲେ। ଦୂତାବାସ କହିଛି, ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମଞ୍ଚରେ ଦ୍ୱିପାକ୍ଷିକ ସମନ୍ୱୟ ମାଧ୍ୟମରେ ପ୍ରତିବଦ୍ଧତାର କାର୍ଯ୍ୟ କରିବାକୁ ଭାରତ ଏବଂ ପର୍ତ୍ତୁଗାଲ ସହମତ ହୋଇଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଆଜିଠାରୁ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଶହୀଦ ବିଜୟ ସିଂ ପଥିକ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ ଏହି ପ୍ରତିଯୋଗିତା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ। ସନ୍ଧ୍ୟା 6ଟାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ମ୍ୟାଚ୍ଗୁଡ଼ିକ ଅପରାହ୍ନ 2ଟାରୁ ଆରମ୍ଭ ହେବ। ବ୍ରାଜିଲ, ପୋଲାଣ୍ଡ ଏବଂ କାଜାକସ୍ତାନରେ ପୂର୍ବରୁ ଅନୁଷ୍ଠିତ 3ଟି ବିଶ୍ୱକପ୍ ପର୍ଯ୍ୟାୟ ପରେ ବିଶ୍ୱକପ୍ ଫାଇନାଲ୍ ହେଉଛି ବିଶ୍ୱ ବକ୍ସିଂ କପ୍ ସିରିଜ୍ 2025ର ଅନ୍ତିମ ପର୍ଯ୍ୟାୟ। ପ୍ରତିଯୋଗିତାରେ 18ଟି ଦେଶରୁ ପ୍ରାୟ 130 ଜଣ ବକ୍ସର ଅଂଶଗ୍ରହଣ କରୁଛନ୍ତି। 20ଟି ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗରେ 8ଜଣ ଶ୍ରେଷ୍ଠ ମୁଷ୍ଟିଯୋଦ୍ଧା ଅଂଶଗ୍ରହଣ କରୁଛନ୍ତି। ଆୟୋଜକ ଭାରତ ସମସ୍ତ 20ଟି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଇଡେନ୍ ଗାର୍ଡେନ୍ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି। ଦକ୍ଷିଣ ଆଫ୍ରିକା ଆଜି ଗତକାଲିର ସ୍କୋର 7 ୱିକେଟ୍ରେ 93 ରନ୍ରୁ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 153 ରନ୍ ସଂଗ୍ରହ କରିଥିଲା। 124 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 6 ୱିକେଟ୍ ବିନିମୟରେ 72 ରନ୍ ସଂଗ୍ରହ କରିଥିଲା। ଏହି ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଭାରତ ଆଉ 52 ରନ୍ ଆବଶ୍ୟକ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା 4ଟି ୱିକେଟ୍ ଆବଶ୍ୟକ କରୁଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିହାରରେ ନବନିର୍ବାଚିତ ଏନ୍ଡିଏ ନେତୃତ୍ୱାଧୀନ ସରକାର ଗଠନ ନେଇ ବୃଦ୍ଧି ପାଇଛି ରାଜନୈତିକ କାର୍ଯ୍ୟକଳାପ। ପାଟନାଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଲେ ଏନ୍ଡିଏର ବରିଷ୍ଠ ନେତା। ହାଇଦ୍ରାବାଦଠାରେ ରାମୋଜୀ ଏକ୍ସେଲେନ୍ସ ଆୱାର୍ଡ 2025 ସମାରୋହରେ ଆଜି ଯୋଗଦେବେ ଉପରାଷ୍ଟ୍ରପତି। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପ୍ରେସ୍ ଦିବସ ଏବଂ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।